ଶ୍ୟାମ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ମୋ ଜଗକାଳିଆ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ନୀଳାଦ୍ରି ମାଧବ ମୋ ଜଗନ୍ନାଥ ଇନ୍ଦ୍ର ନୀଳମଣି ମୋ ଜଗନ୍ନାଥ ଇନ୍ଦ୍ର ନୀଳମଣି ମୋ ଜଗନ୍ନାଥ ମୋ ଜଗକାଳିଆ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ବସିବା ଜାଗାରୁ ଡାକି ନେଇ ଯାଏ ଆନନ୍ଦ ବଜାରେ ଅବଢ଼ା ଖୁଆଏ ମହାବାହୁ ବୋଲି ନିଏ ସେ କୋଳେ ଖୁସିରେ ଖୁସିରେ ଦିଏ ସେ କନ୍ଦେ ତା ବନ୍ଧୁ ପଣିଆକୁ ଦେଖ ସବୁ ଡୋରି କାଟି ତା ଭାବ ଡୋରିରେ ନିଜକୁ ବାନ୍ଧିକି ଦେଖ ମୋ ଜଗକାଳିଆ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ଭକତ ହସିଲେ କାଳିଆ ହସିବ ଡୋରି ଲଗେଇ ସେ ପାଖକୁ ଡାକିବ ଅବାଟରେ ଗଲେ ଫେରେଇ ଆଣିବ ସଖା ହୋଇ ସାଥେ ସାଥେ ରହିଥିବ ତା ବନ୍ଧୁ ପଣିଆକୁ ଦେଖ ସବୁ ଡୋରି କାଟି ତା ଭାବ ଡୋରିରେ ନିଜକୁ ବାନ୍ଧିକି ଦେଖ ମୋ ଜଗକାଳିଆ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ମୋ ଜଗକାଳିଆ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ନୀଳାଦ୍ରି ମାଧବ ମୋ ଜଗନ୍ନାଥ ଇନ୍ଦ୍ର ନୀଳମଣି ମୋ ଜଗନ୍ନାଥ ଇନ୍ଦ୍ର ନୀଳମଣି ମୋ ଜଗନ୍ନାଥ ମୋ ଜଗକାଳିଆ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ ଗୋବିନ୍ଦ ଗୋପାଳ ମୋ ଜଗନ୍ନାଥ।
नमस्कार, जय जगन्नाथ। मु कंठशिल्पी कुमार रवि, निहार म्यूजिक प्रेजेन्स भक्ति नैवेद्य यूट्यूब चैनल रे आमर रंजिया भाईंकर व्यवस्थापन रे बहुत सुंदर भजन रे आज गाइली। जो गीत को लिखिछन्ति रमेश चंद्र बेहरा बाबू भाई, बहुत बढ़िया भावर भजन टे लिखिछन्ति एवं ताको संगीत रे सजिछन्ति ओडिसार सुनामधन्य तबला वादक सुशील दास। आशा करूछि ए भजन टी समस्तक मन को छुइबो। ए गीत टी को लाइक करिवे, शेयर करिवे एवं चैनल को सब्सक्राइब करिवे। जय जगन्नाथ।